ଜୀବନ କ'ଣ? ଏହା କ'ଣ କେବଳ ଆମ ଶରୀରର ହୃତ୍ସ୍ପନ୍ଦନକୁ ବୁଝାଏ? ଏହା କ'ଣ କ୍ଷଣକ ପାଇଁ ଆସି ପୁଣି ମିଳାଇଯିବା ଜଳୀୟ ବାଷ୍ପ? ଜୀବନର ଉଦ୍ଦେଶ୍ୟ କ'ଣ? ଜନ୍ମ ହେବା, ସୁଖରେ ବା ଦୁଃଖରେ ଜଗତରେ କିଛି ବର୍ଷ ଅତିବାହିତ କରିବା ଓ ତାପରେ ମୃତ୍ୟୁବରଣ କରିବା କ'ଣ କେବଳ ଏହାର ଉଦ୍ଦେଶ୍ୟ? ଜୀବନ ପରିବର୍ତ୍ତନଶୀଳ ଓ ମନୁଷ୍ୟମାନେ ମଧ୍ୟ ପରିବର୍ତ୍ତନଶୀଳ, ତାହେଲେ କାହା ପ୍ରତି ଆସ୍ଥା ସ୍ଥାପନ କରାଯାଇପାରେ? ଏପରି କେଉଁ ଦୃଢ଼ ବିଷୟ ଉପରେ ତୁମେ ନିର୍ଭର ରଖିପାରିବ କୁହନ୍ତୁ ତ? ଏପରି କେଉଁ ଆଶା ଅଛି ଯାହାର ଶେଷ ପରିଣତି ନୈରାଶ୍ୟ ନୁହେଁ? ଏପରି କେଉଁ ଜୀବନ ଅଛି ଯାହା ସତ୍ୟ, ସମ୍ପୂର୍ଣ୍ଣ ଓ ସନ୍ତୋଷପୂର୍ଣ୍ଣ? ଏପରି କୌଣସି ଜୀବନ ଅଛି କି? ହଁ, ଅଛି, କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ତାହା ମିଳେ। ତୁମେ କ'ଣ ତାଙ୍କୁ ଜାଣ? ତୁମେ ତାଙ୍କୁ ଜାଣିନଥିଲେ ସୁଦ୍ଧା ସେ ତୁମକୁ ଜାଣନ୍ତି ଓ ତୁମ ପ୍ରତି ଦୃଷ୍ଟି ରଖନ୍ତି, କାରଣ ସେ ତୁମକୁ ପ୍ରେମ କରନ୍ତି। ସେ ହିଁ କେବଳ ତୁମକୁ ସମ୍ପୂର୍ଣ୍ଣ ଭାବେ ତୃପ୍ତ କରି ତୁମ ହୃଦୟର ଆକାଂକ୍ଷିତ ଜୀବନ ପ୍ରଦାନ କରନ୍ତି। ତାଙ୍କର ବାଣୀ ଶୁଣ,
ମୁଁ ପଥ, ସତ୍ୟ ଓ ଜୀବନ।
କୌଣସି ପକ୍ଷପାତ ବିଚାର ନ କରି ଯୀଶୁ ତୁମକୁ, ମୋତେ ଓ ପ୍ରତ୍ୟେକଙ୍କୁ ସତ୍ୟ ଜୀବନ ପ୍ରଦାନ କରନ୍ତି। ତାହାଙ୍କୁ ଗ୍ରହଣ କଲେ ତୁମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରିବ। ମାଥ୍ୟୁ ସୁସମାଚାର 7:13 ଅଛି,
କେବଳ ସଂକୀର୍ଣ୍ଣ ପଥ ଦେଇ ସ୍ୱର୍ଗରେ ପ୍ରବେଶ କରିହୁଏ, ନରକକୁ ଯିବାର ପଥ ପ୍ରଶସ୍ତ ଓ ତାର ଦ୍ୱାର ମଧ୍ୟ ପ୍ରଶସ୍ତ। ତେଣୁ ବହୁ ଲୋକ ଏହି ସହଜ ପଥ ବାଛି ନେଇ ସେହି ପଥରେ ଯାଇଥାନ୍ତି।
ପ୍ରଶସ୍ତ ଦ୍ୱାର ଭିତରକୁ ଆସିବା ପାଇଁ ଆମ୍ଭମାନଙ୍କୁ ନିମନ୍ତ୍ରଣ କରେ ଓ ପ୍ରଶସ୍ତ ପଥ ଆମ୍ଭମାନଙ୍କୁ ସହଜ ଯାତ୍ରା ପାଇଁ ପ୍ରଲୋଭିତ କରେ। ସେଥିପାଇଁ ପରିବର୍ତ୍ତନ ଓ ପ୍ରଚେଷ୍ଟାର ଆବଶ୍ୟକତା ନଥାଏ। ଅପରପକ୍ଷରେ ଜୀବନର ଦ୍ୱାର ସଂକୀର୍ଣ୍ଣ, ତାହା ଭିତର ଦେଇ ଯିବା ପାଇଁ ଆମକୁ ପାପ ଛାଡ଼ିବାକୁ ହେବ ଓ ମନ ପରିବର୍ତ୍ତନ କରି ନୂତନ ହୃଦୟ ଧାରଣ କରିବାକୁ ହେବ। ପ୍ରତ୍ୟେକ ନିଜ ପାଇଁ ନିଷ୍ପତ୍ତି ଗ୍ରହଣ କରିବେ। ପ୍ରିୟ ବନ୍ଧୁ, ତୁମର ଆତ୍ମା ପ୍ରତି ତୁମେ କ'ଣ ଗୁରୁତ୍ୱ ଦେଉଛ କି? ଅନନ୍ତକାଳ ତୁଳନାରେ ଜଗତରେ ଆମର ବସତି କେବଳ କ୍ଷଣକାଳ ପାଇଁ, ମୃତ୍ୟୁ ପରେ ତୁମର ଆତ୍ମା ଚିରକାଳ ଜୀବିତ ରହିବ ବୋଲି ତୁମେ କ'ଣ ବିଶ୍ୱାସ କର କି? ତୁମର ପସନ୍ଦ କ'ଣ? ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବା ଦ୍ୱାରା ଯେଉଁ ପ୍ରକୃତ ଓ ନୂତନ ଜୀବନ ବର୍ତ୍ତମାନଠାରୁ ଆରମ୍ଭ ହୁଏ, ତୁମେ ତାହା ପସନ୍ଦ କରୁଛ କି? ତୁମର ଯଦି ତାହା ପସନ୍ଦ, ତାହେଲେ ଯୀଶୁଖ୍ରୀଷ୍ଟ ଯେଉଁସବୁ କାର୍ଯ୍ୟ ସାଧନ କରିଛନ୍ତି ସେସବୁକୁ ତୁମର ବିଶ୍ୱାସ କରିବାକୁ ହେବ। କୃଷୀୟ ମୃତ୍ୟୁ ଦ୍ୱାରା ସେ ତୁମ ପାପ ଭାର ବହନ କଲେ ଓ ତାଙ୍କ ରକ୍ତ ବୁହାଇବା ଫଳରେ ତୁମ ପାଇଁ ସେ ଶାସ୍ତି ଭୋଗ କଲେ। ନିଜକୁ ଦୀନହୀନ, ପାପୀ ଓ ନିଶ୍ୱ ମନେ କରି ତାଙ୍କ ଆଗରେ ନମ୍ର ହୁଅ। ତୁମେ ଯେ ଅନୁତପ୍ତ, ସେ କଥା ତାଙ୍କୁ କୁହ। ତୁମକୁ କ୍ଷମା କରିବା ପାଇଁ ତାଙ୍କ ନିକଟରେ ପ୍ରାର୍ଥନା କର, କାରଣ ଯୀଶୁ ତୁମ ପାଇଁ ମୃତ୍ୟୁବରଣ କରିଥିଲେ। ସେ ତାହା କରିବେ ଓ ତୁମକୁ ସୂଚି କରିବା ପାଇଁ ତାଙ୍କର ପବିତ୍ର ଆତ୍ମାଙ୍କୁ ଦେବେ ଓ ତୁମ ହୃଦୟରେ ବାସ କରିବେ। ତାପରେ ତୁମେ ପ୍ରକୃତ ସତ୍ୟମୟ ଜୀବନର ସଂକୀର୍ଣ୍ଣ ପଥରେ ଅଛ ବୋଲି ଅନୁଭବ କରିବ। ଏହା ହିଁ ପ୍ରକୃତ ଖ୍ରୀଷ୍ଟ ଧର୍ମ। ଦିନ ପରେ ଦିନ ତାଙ୍କର ଅନୁସରଣ କରିବା ଦ୍ୱାରା ସେ ତୁମ ହୃଦୟରେ ଶାନ୍ତି ଦେବେ ଓ ଜୀବନର ବାଧା ବିପଦର ସମ୍ମୁଖୀନ ହେବା ପାଇଁ ଶକ୍ତି ଦେବେ, ଏପରିକି ମୃତ୍ୟୁ ତୁମକୁ ଭୟ ଦେଖାଇପାରିବ ନାହିଁ, କାରଣ ତୁମ ପାଇଁ ତାହା କେବଳ ସ୍ୱର୍ଗର ପ୍ରବେଶ ଦ୍ୱାର।
ପ୍ରିୟ ବନ୍ଧୁଗଣ, ମୁଁ ଗୋଟିଏ ପ୍ରଶ୍ନ ପଚାରିବାକୁ ଯାଉଛି ଯାହାର ଉତ୍ତର ଅନେକ ଦେଇପାରିବେନି, କିନ୍ତୁ ଏ ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ଦିନେ ନା ଦିନେ ଦେବାକୁ ପଡ଼ିବ। ସେ ପ୍ରଶ୍ନଟା ହେଲା, ମୃତ୍ୟୁ ପରେ ତୁମେ ସ୍ୱର୍ଗକୁ ଯାଉଛ ବୋଲି ନିଶ୍ଚିନ୍ତ ଭାବେ ଜାଣ କି? ସେ ବିଷୟରେ ନିଶ୍ଚିତ ଭାବେ ଜାଣିବା ପାଇଁ ଈଶ୍ୱରଙ୍କ ବାକ୍ୟ ବାଇବଲ ଆମକୁ ସାହାଯ୍ୟ କରିବ। ପ୍ରଥମେ ଆମକୁ ଉଚିତ ପଥରେ ଯିବାକୁ ହେବ। ବାଇବଲ କୁହେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ହୃଦୟରେ ବିଶ୍ୱାସ କରି ମୁଖରେ ସ୍ୱୀକାର କଲେ ଈଶ୍ୱର ତାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି ବୋଲିକି ଯଦି ଆମେ ବିଶ୍ୱାସ କରୁ, ତାହେଲେ ଆମେ ପରିତ୍ରାଣ ପାଇବା। ଯୀଶୁ ଏକମାତ୍ର ପଥ। ଯୀଶୁ କହନ୍ତି, ମୁଁ ପଥ, ମୋ ଦ୍ୱାରା ନଗଲେ କେହି ପିତାଙ୍କ ନିକଟକୁ ଯାଇପାରିବନି। ଏହା ବ୍ୟତୀତ ଅନ୍ୟ କୌଣସି ଉପାୟ ସମ୍ଭବ ନୁହେଁ। କେବଳ ଯୀଶୁଖ୍ରୀଷ୍ଟ ହିଁ ଈଶ୍ୱରଙ୍କ ନିକଟକୁ ଯିବାର ଏକମାତ୍ର ପଥ। ତୁମେ ଯଦି ନିଜକୁ ପାପୀ ବୋଲି ସ୍ୱୀକାର କରି ଯୀଶୁଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିଛ, ତେବେ ତ ତୁମେ ଠିକ୍ ପଥରେ ସ୍ୱର୍ଗକୁ ଯାଉଛ, ଆଉ ତୁମେ ଠିକ୍ ରାସ୍ତାରେ ଆସି ପହଞ୍ଚିଛ। ଏହାଛଡ଼ା ଅନ୍ୟ ଏକ ବାହିକ ଚିହ୍ନ ଅଛି ଯଦ୍ୱାରା ଅନ୍ୟମାନେ ମଧ୍ୟ ତାହା ଜାଣିପାରିବେ। ତାହା ହେଉଛି ତୁମର ଏକ ପରିବର୍ତ୍ତିତ ଜୀବନ। ଯୀଶୁଙ୍କୁ ବିଶ୍ୱାସ କରିବା ଦିନରୁ ତୁମର ଜୀବନ ସମ୍ପୂର୍ଣ୍ଣ ଭାବେ ଭିନ୍ନ ହୋଇଯିବ। ଈଶ୍ୱର ଯେ କେବଳ ତୁମର ଗତ ଜୀବନର ପାପ କ୍ଷମା କରିବେ ତାହା ନୁହେଁ, କିନ୍ତୁ ସେ ତୁମକୁ ଗୋଟିଏ ନୂଆ ମଣିଷ କରି ଗଢ଼ିଦେବେ। ଅନେକ ଲୋକ ଭାବନ୍ତି ଯେ ନିଜର ପାପମୟ ଜୀବନ ସହିତ ଯଦି ସେମାନେ କିଛି ଧର୍ମକର୍ମ କରିଦେଇପାରନ୍ତି ତେବେ ସେମାନଙ୍କର ଆତ୍ମା ଆଉ ଦଣ୍ଡ ପାଇବନି। ଏହିପରି ମୂର୍ଖାମୀ କିନ୍ତୁ କରନ୍ତୁ ନାହିଁ। ଧର୍ମକର୍ମ ସାଧନରେ କୌଣସି ପରିତ୍ରାଣ ନାହିଁ, କେବଳ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ସାଧିତ ହୁଏ। ସେ ଯେତେବେଳେ ଏହା ସାଧନ କରନ୍ତି ସେତେବେଳେ ତୁମର ଅନ୍ତର ପରିଷ୍କୃତ ଓ ପରିବର୍ତ୍ତିତ ହୋଇଥାଏ। ତୁମେ ତୁମ ପଡ଼ୋଶୀ ସହିତ ଉପଯୁକ୍ତ ବ୍ୟବହାର କର, ତୁମର ଜୀବନ ବଦଳିଯାଏ। ତୁମ ଅନ୍ତର ନୂତନ ଚିନ୍ତା, ଆକାଂକ୍ଷା, ଆଶା ଆଉ ନୂତନ ଆନନ୍ଦରେ ଭରିଯାଏ। ତୃତୀୟରେ, ତୁମେ ଜଣେ ପରିତ୍ରାଣପ୍ରାପ୍ତ ବ୍ୟକ୍ତି ଓ ତୁମେ ଯେ ସ୍ୱର୍ଗକୁ ଯିବାର ଉପଯୁକ୍ତ ପଥରେ ଯାଉଛ, ଏକଥା ଜାଣିବା ପାଇଁ ଅନ୍ୟ ଗୋଟିଏ ଆଭ୍ୟନ୍ତରୀଣ ଚିହ୍ନ ରହିଛି, ଆଉ ତାହା ହେଉଛି ତୁମ ଅନ୍ତରରେ ପବିତ୍ର ଆତ୍ମାଙ୍କର ସାକ୍ଷ୍ୟ। ଏହି ପବିତ୍ର ଆତ୍ମା ତୁମ ହୃଦୟରେ ବାସ କରିବାକୁ ଆସନ୍ତି, ଓ ଏହା ନିତାନ୍ତ ସତ୍ୟ। ତୁମେ ଯେ ଈଶ୍ୱରଙ୍କର ସନ୍ତାନ, ଏ ନିଶ୍ଚିତ ବୋଧ ତୁମେ ତୁମ ଅନ୍ତରରେ ପାଇବ। ତୁମେ ଅନୁଭବ କରିବ ଯେ ତୁମେ ଆଉ ଏକାକୀ ନୁହଁ, ନୈରାଶ୍ୟରେ ତୁମେ ଜୀବନ କାଟୁନାହଁ, ତୁମେ ଈଶ୍ୱରଙ୍କର ସନ୍ତାନ ହୋଇଯାଇଛ, ଆଉ ସେ ତୁମର ପିତା। ତୁମେ ସ୍ୱଚ୍ଛନ୍ଦରେ ତାଙ୍କ ସହିତ ପ୍ରେମରେ ଆଳାପ କରିପାରିବ, ଆଉ ତେଣୁକରି ନିର୍ଭୟରେ ତୁମେ ସବୁ ସମସ୍ୟାର ସମ୍ମୁଖୀନ ହୋଇପାରିବ। ତୁମ ଜୀବନରେ ଶାନ୍ତି ଓ ସାନ୍ତ୍ୱନା ଭରିଯିବ। ତୁମେ ନିଶ୍ଚିନ୍ତ ହେବ ଯେ ତୁମର ପାପ ସବୁ କ୍ଷମା ହୋଇଛି। ବର୍ତ୍ତମାନ ତୁମେ ପରୀକ୍ଷା କରି ଦେଖ, ଏହି ତିନୋଟି ବିଷୟ ତୁମର ଅଛି କି ନାହିଁ। ତୁମେ ଯଦି ଠିକ୍ ପଥରେ ଅଛ, ତେବେ ଯୀଶୁଖ୍ରୀଷ୍ଟଙ୍କୁ ତୁମର ପାପକ୍ଷମା ବିଷୟ କହି ତାଙ୍କର ପ୍ରାୟଶ୍ଚିତ୍ତରେ ବିଶ୍ୱାସ କରି ନିଶ୍ଚିନ୍ତ ରୁହ। ତୁମର ଜୀବନ ପରିବର୍ତ୍ତିତ ହୋଇଛି କି? ଯଦି ହୋଇଛି, ସେ ଯେପରି କହୁଛନ୍ତି ତାଙ୍କର ଇଚ୍ଛାରେ ଜୀବନ କାଟୁଛ କି? ତୁମର ହୃଦୟରେ କ'ଣ ସେହି ଅନୁଭବ ଆସିଛି ଯେ ତୁମେ ତାଙ୍କର ଓ ସେ ତୁମ ହୃଦୟରେ ବାସ କରନ୍ତି? ପ୍ରିୟ ବନ୍ଧୁ, ଯଦି ଏହି ଚିହ୍ନଗୁଡ଼ିକ ତୁମଠି ନାହିଁ, ତାହେଲେ ତୁମେ ସ୍ୱର୍ଗକୁ ଯିବାର ପଥର ଏପର୍ଯ୍ୟନ୍ତ ସନ୍ଧାନ ପାଇନାହଁ। ପ୍ରିୟ ବନ୍ଧୁ, ତୁମେ ଯଦି ସ୍ୱର୍ଗକୁ ଯିବାକୁ ଚାହଁ, ତାହେଲେ ପ୍ରଭୁ ଯୀଶୁଙ୍କ ନିକଟକୁ ଆସ ଓ କ୍ଷମାପ୍ରାପ୍ତ ହୁଅ। ବାଇବଲ କୁହେ, ଈଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କଲେ ଅନନ୍ତ ଜୀବନର ଅଧିକାର ପାଇବ।